19 ନମ୍ବର ୱାର୍ଡ ଅରବିନ୍ଦ ନଗରରୁ ସଂଜୟ ରାଣୀ ସାହୁ କହୁଛି। ଆମର ଏଠିକାର ବହୁତ ବଡ଼ ସମସ୍ୟା ହଉଛି କି ମେନ୍ ରୋଡ ହେଇପାରୁନାହିଁ, କମ୍ୟୁନିଟି ହଲ୍ ବି ନାହିଁ। ଆମେ ଯେତେ ଯାହା ବି ମିଟିଂ କଲେ ବି ଗଛ ତଳେ ବସି ମିଟିଂ କରୁଛୁ। ଏଇ ସବୁ ଅସୁବିଧାର ଟିକେ ସମାଧାନ କରନ୍ତୁ।
ଏତେ ଚେଞ୍ଜ।